ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସଂସଦନ 2025-26 ଆର୍ଥିକ ବଛର ଲାଗି ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଛରକ 12 ଲକ୍ଷ ଟଙ୍କା କମାନୀ ଉପରେ ନାଇଁ ପଡ଼େ ଟିକସ। ସମାବେଶୀ ବିକାଶ ଦିଗେ ସମକୁ ସାମିଲ କରିବା ଲାଗି ବଜେଟ୍ରେ ରଖାଯାଇଛି ଲକ୍ଷ୍ୟ କହିଲେ ଅର୍ଥମନ୍ତ୍ରୀ। ଇ ବଜେଟ୍ ସବୁ ଭାରତୀୟଙ୍କର ଆକାଂକ୍ଷାର ବଜେଟ୍ କହିଲେ ପ୍ରଧାନମନ୍ତ୍ରୀ। ଆଉ ହକି ଇଣ୍ଡିଆ ଲିଗ୍ର ଫାଇନାଲ୍ ମ୍ୟାଚ୍ଟି ଆଜି ଭେଟିବେ ସାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ହାଇଦ୍ରାବାଦ ତୋଫାନ୍ସ ଦଲ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2025-26 ଆର୍ଥିକ ବଛର ଲାଗି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍। ଇ ବଛର ବଜେଟ୍ଟି 10 ମୁଖିଆ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ସମାବେଶୀ ବିକାଶ ଦିଗେ ସମକୁ ସାମିଲ କରିବାଟା ବଜେଟ୍ର ମୁଖ୍ୟ ଲକ୍ଷ୍ୟ ରହିଛି। ଏଥର ବଜେଟ୍ଟି ଟିକସ, ଶକ୍ତି, ସହରାଞ୍ଚଳ ବିକାଶ, ଖଣି, ଅର୍ଥନୀତି ଆର୍ ପ୍ରାଧିକରଣ ବାଗି 6 କ୍ଷେତ୍ରଟି ସଂସ୍କାରମୂଳକ ପଦକ୍ଷେପ ନିଆଯିବା ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍। ସେ ଆହୁରି କହିଛନ୍ ଯେ ଦେଶର ବିକାଶ ଯାତ୍ରାଥି ଚାଷ, ଏମ୍ଏସ୍ଏମ୍ଇ, ପୁଞ୍ଜିନିବେଶ ଆର୍ ରପ୍ତାନୀକି ଜୋର୍ ଦିଆଯାଇଛି। ଡାଲ୍ ଚାଷ କ୍ଷେତ୍ରଟି ଆତ୍ମନିର୍ଭର ହେବାର୍ ଲାଗି କେନ୍ଦ୍ର ସରକାର 6 ଅଭିଯାନ ମୂଲ କରିବେ। ବିହାନ ମଖାନା ବୋର୍ଡ ସ୍ଥାପନା କରାଯିବା, ସୂତା ଉତ୍ପାଦନକେ ତହକାବାର୍ ଲାଗି ଅର୍ଥମନ୍ତ୍ରୀ ଗୋଟିଏ ଖାସ୍ ଅଭିଯାନ ଘୋଷଣା କରିଛନ୍। ଅର୍ଥମନ୍ତ୍ରୀ ଋଣ ପ୍ରକ୍ରିୟାକେ ତୁର୍ତ୍ତି କରିବାର ସହିତ ଛୋଟ ଉଦ୍ୟୋଗୀମାନଙ୍କୁ ଋଣ ଗ୍ୟାରେଣ୍ଟି ପରିମାଣ 5 କୋଟିରୁ 10 କୋଟି ଟଙ୍କାକେ ବଢ଼ାବାର୍ ଲାଗି ଘୋଷଣା କରିଛନ୍। ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ ଋଣ ଦେବାର ପରିମାଣ 20 କୋଟି ଟଙ୍କାକେ ବଢ଼ାଯାଇଥିବାର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍। ଅନୁସୂଚିତ ଜାତି ଆର୍ ଜନଜାତି ମହିଳା ଉଦ୍ୟୋଗୀମାନଙ୍କର ଲାଗି ପହେଲା ଥର ଋଣ ପରିମାଣ ଆଇବା 5 ଭିତରେ 2 କୋଟି ଟଙ୍କାକେ ବଢ଼ାଯାଇଥିବାଟା ଘୋଷଣା ହୋଇଛି। ବିଦ୍ୟାଳୟମାନଙ୍କେ 5,000 ଅଟଲ ଟିଙ୍କରିଂ ଲ୍ୟାବ୍ ସ୍ଥାପନ କରାଯିବା ଆର୍ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନଥି ଦେଶେ ଦକ୍ଷତା ବିକାଶ ଲାଗି 5 ଜାତୀୟ କେନ୍ଦ୍ର ସ୍ଥାପନ କରାଯିବା ବୋଲି ଶ୍ରୀମତୀ ସୀତାରମଣ କହିଛନ୍। ଆଇବା 3 ଭିତରେ ଫି ଜିଲ୍ଲାନ କର୍କଟ ନିଦାନ କେନ୍ଦ୍ର ଆର୍ ଡେ କେୟାର ସେଣ୍ଟର କରାଯିବା। ଦେଶେ 100% ଜଳଯୋଗାଣ ଲକ୍ଷ୍ୟ ହାସଲ ଲାଗି ଅର୍ଥମନ୍ତ୍ରୀ ଜଲଜୀବନ ମିଶନକେ 2028 ତକ ବଢ଼ାଯିବା ବାବଦ ଘୋଷଣା କରିଛନ୍। ବିଜୁଳି ଉତ୍ପାଦନ ଲାଗି 20,000 କୋଟି ଟଙ୍କା ଖର୍ଚ୍ଚଥି ଛୋଟ ମଡ୍ୟୁଲାର ଆଣବିକ ରିଏକ୍ଟର ସ୍ଥାପନା, ଉଡ଼ାନ ଯୋଜନାଥି ଦେଶେ 120 ନୂଆ ବିମାନ ବନ୍ଦର ସ୍ଥାପନା ଲାଗି ଯୋଜନା ମୂଲ କରାଯିବା ବୋଲି ଅର୍ଥମନ୍ତ୍ରୀ ଗୃହନ ସୂଚନା ଦେଇଛନ୍। ନୂଆ ଟିକସ ବ୍ୟବସ୍ଥା ଜରିଏ ମଧ୍ୟମ ବର୍ଗ ଆର୍ ଚାକିରିଆମାନଙ୍କ ଲାଗି ସରକାର ଭିନ୍ ଭିନ୍ ଘୋଷଣା କରିଛନ୍। ବଛରକ 12 ତକ କମାଉଥିବା ଲୋକଙ୍କୁ କେନ୍ସି ଟିକସ ଦେବାରକେ ନାଇଁ ପଡ଼େ। ହେଲେ 12 ଅତ୍କା କମାଉଥିବା ଲୋକଙ୍କ ଲାଗି ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଆୟକର ସ୍ଲାବ ଘୋଷଣା କରାଯାଇଛି। ସଂସଦନ ଇ ଆର୍ଥିକ ବଛର ଲାଗି ବଜେଟ୍ ଉପସ୍ଥାପନ ଉତ୍ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତାମତ ରଖିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ସେ କହିଛନ୍, ଇ ବଜେଟ୍ ସବୁ ଭାରତୀୟଙ୍କର ଆକାଂକ୍ଷାର ବଜେଟ୍ ଆଉ ଦେଶବାସୀଙ୍କର ସବୁ ସପନ ପୂରା କରବାର ବଜେଟ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସେ କହିଛନ୍, ବଜେଟ୍ଟି ବଛରକ 12 ଲକ୍ଷ ଟଙ୍କା ତକ କମାଉଥିବା ଲୋକଙ୍କର ଲାଗି ଟିକସ ମାଫ ହୋଇଛି। ଇତାର ସହିତ ସବୁ କମାନୀ ବର୍ଗଥି ଟିକସ କମ୍ କରାଯାଇଛି, ଯେନ୍ଟାକି ମଧ୍ୟମ ବର୍ଗ ଲୋକଙ୍କୁ ବହୁତ ଲାଭ ଦେବା। ଆଣବିକ ଶକ୍ତି କ୍ଷେତ୍ରଥି ଘରୋଇକରଣକେ ତହକାବାର ଦିଗେ ପଦକ୍ଷେପ ଗୋଟିଏ ଐତିହାସିକ ଘୋଷଣା ଆଏ। ଆଉ ଆଇବା ସମୟଥି ସିଭିଲ ନ୍ୟୁକ୍ଲିୟର ଏନର୍ଜି ଦେଶର ବିକାଶ ଦିଗେ ଗୋଟିଏ ମୁଖ୍ୟ ଭୂମିକା ନେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍।
महत्वपूर्ण कदम उठाए गए हैं। न्यूक्लियर एनर्जी में प्राइवेट सेक्टर को बढ़ावा देने का निर्णय बहुत ही ऐतिहासिक है। ये आने वाले समय में सिविल न्यूक्लियर एनर्जी का बड़ा योगदान देश के विकास में सुनिश्चित करेगा। बजट में रोजगार के सभी क्षेत्रों को हर प्रकार से प्राथमिकता दी गई है।
ବଜେଟ୍ ଉପରେ ପ୍ରତିକ୍ରିୟା ରଖିକରି କଳାହାଣ୍ଡିର ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସହକାରୀ ଅଧ୍ୟାପକ ଚିତ୍ରସେନ ଭୁଏ କହିଛନ୍,
ଏ ବର୍ଷର 2025-26 ବଜେଟ୍ଟା କୃଷି ଏବଂ ଗ୍ରାମୀଣ ବିକାଶ ପାଇଁ ଏକ ଗୋଟେ ପ୍ରୋତ୍ସାହନ। ଏହି ବର୍ଷର ବଜେଟ୍ରେ ଚାଷକୁ 4th ଇମ୍ପୋର୍ଟାଣ୍ଟ ସେକ୍ଟର ହିସାବରେ ଘୋଷଣା କରିକି ବଜେଟ୍ଟା ଚାଷୀଙ୍କ ପାଇଁ ନୂତନ ଆଶା ଆଣିଦେଇଛି। ଆମେ ଯଦି ଦେଖମା ଆମର ଏଜୁକେସନ ସେକ୍ଟରରେ ୟାର ବହୁତ ଗୋଟେ ଇମ୍ପୋର୍ଟାଣ୍ଟ ରୋଲ ରହିଛେ। ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କ୍ଷେତ୍ରରେ ଯେହେତୁ ବହୁତ ସାରା ଏଲୋକେସନ ହେଇଛେ, ସେ କ୍ଷେତ୍ରରେ ବି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଆହେଇଛି ଏଇ କରେଣ୍ଟ ବଜେଟ୍ରେ। ରୁରାଲ ଡେଭଲପମେଣ୍ଟ କେ ଦୁଇ ନମ୍ବର ସେକ୍ଟର ହିସାବରେ ଏଲୋକେଟ୍ କରିକି ଏଇ ବଜେଟ୍ଟା ଭାରତରେ ରୁରାଲ ଡେଭଲପମେଣ୍ଟ ଓ ପଭର୍ଟି ଏଲିଭେସନ୍ସରେ ବହୁତ ଗୋଟେ ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରିପାରେ।
ବଜେଟ୍ କି ନେଇକରି ସମ୍ବଲପୁର ଅଞ୍ଚଳର ଶିକ୍ଷାବିତ୍ ଆର୍ ବରିଷ୍ଠ ନାଗରିକ ବିପିନ ବିହାରୀ ନନ୍ଦ କହିଛନ୍, ଇ ବଜେଟ୍ ଦେଶର ସବୁ ବର୍ଗ ଲୋକଙ୍କୁ ଧ୍ୟାନ୍ତି ରଖିକରି ବନାହିଛି। ମଧ୍ୟବିତ୍ତ ପରିବାରମାନଙ୍କର କମାନୀ ଅତ୍କା ହେବା ସହିତ ଆର୍ଥିକ ବୋଝ କମ୍ବା ବୋଲି ଶ୍ରୀ ନନ୍ଦ କହିଛନ୍।
ଏ ବଜେଟ୍ ସବୁ ଶ୍ରେଣୀର ଲୋକଙ୍କ ହିତକୁ ଆଖିରେ ରଖି ବଜେଟ୍ରେ ପ୍ରାବଧାନ ହୋଇଛି। ବାସଗୃହ, ଜଳ ଜୀବନ ମିଶନ, କିଷାନ କ୍ରେଡିଟ୍ କାର୍ଡରେ ଅଧିକ ଋଣ ବ୍ୟବସ୍ଥା ଦ୍ୱାରା କୃଷକ ଓ ଗରିବ ଲୋକମାନେ ଲାଭବାନ ହେବେ। ଆୟକର ସୀମା ବଢ଼ିବା ଦ୍ୱାରା ମଧ୍ୟବିତ୍ତ ଲୋକ ଓ ବରିଷ୍ଠ ନାଗରିକ ଉପକୃତ ହେବେ। ଜୀବନ ରକ୍ଷାକାରୀ ଔଷଧ, ଟିଭି, ମୋବାଇଲ, କପଡ଼ା ଶସ୍ତା ହେବା ଦ୍ୱାରା ସାଧାରଣ ଲୋକେ ଉପକୃତ ହେବେ। ଇଲେକ୍ଟ୍ରିକ୍ କାର୍ ଶସ୍ତା ହେବା ଯୋଗୁଁ ପେଟ୍ରୋଲ ଡିଜେଲ ଖର୍ଚ୍ଚ କମିବ ଓ ତାର ପ୍ରଭାବ ପରିବେଶ ଉପରେ ପଡ଼ିବ।
ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆଜ ମୂଲ ହେଉନ୍ସାର ବିରୋଧୀ ଦଳମାନେ ଜବର କିଲ୍ଲାଗଗା କରିଥିଲେ। କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଆର୍ ଭିନ୍ ଭିନ୍ ବିରୋଧୀ ଦଳର ସାଂସଦମାନେ ହୋ ହଲ୍ଲା କରିକି କକ୍ଷତ୍ୟାଗ କରିଥିଲେ। ଇତାର ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ ଉପସ୍ଥାପନ ହେଇସାରବାର ଉତ୍ରୁ ବିରୋଧୀମାନଙ୍କର ରଡ଼ାକିଲ୍ଲା ଲାଗି ଲୋକସଭାକେ ଅଧ୍ୟକ୍ଷ ଓମ୍ ବିର୍ଲା ମୁଲତବୀ ଘୋଷଣା କରିଥିଲେ। ସେନ୍ତା ରାଜ୍ୟସଭା ନଭିଲ ବଜେଟ୍କେ ନେଇକରି କିଲ୍ଲାଗଗାର ହେବାନୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜିର୍ ଲାଗି ଗୃହକେ ମୁଲତବୀ ଘୋଷଣା କରିଥିଲେ। ଦୁହେଁ ଗୃହନ ଆଇବା ସୋମବାର ଫେର୍ ଘେ ଅଧିବେଶନ ବସ୍ବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର 7 ନମ୍ବର ବାଟାଲିୟନ ପରିସରନ ପୁଲିସର ଧ୍ୱଜାବତରଣ ସମାରୋହ ପାଲିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମାରୋହଟି ଯୋଗ ଦେଇକରି ଇଟା ରାଜ୍ୟ ପୁଲିସ ବାହିନୀର ସମନ୍ୱୟ ଆର୍ ଶୃଙ୍ଖଳାର ଅନନ୍ୟ ପ୍ରତୀକ ବୋଲି କହିଥିଲେ। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ସମୟକେ ଆଇବା କାଲତକ ବଢ଼େଇଛନ୍। ଜିଲ୍ଲା ଆର୍ ବ୍ଲକ ସ୍ତରନ ଆୟୋଜିତ ଶିବିରଟି ପୁରସ୍କାର ପାଇବା ଲାଗି ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ବୋଲି ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ କହିଛନ୍। ଇନ ଚନେଇ ଦିଆଯାଇପାରେ ଯେ ଆବେଦନ ସମୟ ଗଲା ଗୁରୁବାର ଦିନ ଶେଷ ହେଉଥିଲା। ଝାରସୁଗୁଡ଼ାନୁ ଲକ୍ଷ୍ନୌକେ ବିମାନ ସେବା ଆସ୍ଥାନୁ ମୂଲ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍। ଷ୍ଟାର ଏୟାର ତରଫୁ ଇ ବିମାନ ସେବା ଯୋଗାଇ ଦିଆଯାଉଛେ। ହପ୍ତାର 4 ଦିନ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଆର୍ ଶନିବାର ଦିନ ଇ ବିମାନ ଚଳାଚଳ କର୍ବା। ରାଇଜେ ଫି ପଞ୍ଚାୟତନ ଗୋଦାବରୀ ସ୍ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯିବା, ଏଥିଲାଗି ସରକାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାକେ ଦାୟିତ୍ୱ ଦେଇଛନ୍। ସେନ୍ତା ରାଇଜେ 100 ବଛରନୁ ଅତ୍କା ପୁରୁଣା ସ୍କୁଲର ବିକାଶ କରାଯିବା ବୋଲି ଓସେପା ତରଫୁ ବିଜ୍ଞପ୍ତି ବାହାରିଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସ୍ଥାୟୀ ଅଧ୍ୟକ୍ଷଙ୍କ ନାମାଙ୍କନ ବିଚାରାଧୀନ ଥିବାନୁ ବିକାଶ ପରିଷଦ ପରିଚାଳନା ବୋର୍ଡର ସ୍ଥାୟୀ ସଦସ୍ୟ ଥିବା ଉତ୍ତରାଞ୍ଚଳ ଆର୍ଡିସିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଘର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଗଲା ଅଗଷ୍ଟ 7 ତାରିଖ ଦିନ ଇସ୍ତଫା ଦେବାର ଉତ୍ରୁ ଏହି ପଦ ଖାଲି ପଡ଼ିଥିଲା। ସମ୍ବଲପୁର ତପସ୍ୱିନୀ ଅଡିଟୋରିୟମ୍ର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ପରିଚୟପତ୍ର ଆର୍ ଭିନ୍ ଭିନ୍ ସାହାଜ ବଣ୍ଟାଯାଇଛି। ଏହି କାର୍ଯ୍ୟକ୍ରମଟି 116 ଜଣ ଯୋଗ୍ୟ ହିତାଧିକାରୀ ଭିନ୍ ଭିନ୍ ସାହାଜ ବାବଦେ 76 ଲକ୍ଷ ଟଙ୍କା ଆର୍ ନୂଆକରି ପଞ୍ଜିକୃତ ହୋଇଥିବା 350 ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟାଯାଇଥିଲା। କାର୍ଯ୍ୟକ୍ରମଟି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ରଞ୍ଜନ ଜେନା ଯୋଗ ଦେଇଥିଲେ। ରାଜ୍ୟ ସରକାର ଚଲତି ଖରିଫ ଋତୁଥି 77 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନ୍ବାର୍ ଲାଗି ଲକ୍ଷ୍ୟ ରଖିଛନ୍। ଆଗନୁ ଧାନ ଘିନା ପରିମାଣ 65 ଲକ୍ଷ ମେଟ୍ରିକ୍ ଟନ୍ ଧାରିଛି ହୋଇଥିଲା। ଚାଷୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ଅତ୍କା ଧାନ ଘିନ୍ବାର୍ ଲାଗି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକଟି ନିଷ୍ପତ୍ତି ନିଆଯାଇଛି। ହକି ଇଣ୍ଡିଆ ଲିଗ୍ର ଫାଇନାଲ୍ଟି ଆଜ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ମ୍ୟାଚ୍ ହେବା। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ରାତି 8:15 ଇ ମ୍ୟାଚ୍ ହେବାର୍କେ ଥିବାର ବେଳେ 3 ଆଉ 4 ନମ୍ବର ଠାନ୍ ଲାଗି ସଞ୍ଜ 6 ବଜୁ ମୁକାବିଲା ହେଉଛି। ଉଦ୍ଯାପନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶେଷ ମୁଖ୍ୟ ଖବର ଫେରଖାଏ। ସଂସଦ 2025-26 ଆର୍ଥିକ ବଛର ଲାଗି ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଛରକ 12 ଲକ୍ଷ ଟଙ୍କା କମାନୀ ଉପରେ ନାଇଁ ପଡ଼େ ଟିକସ। ସମାବେଶୀ ବିକାଶ ଦିଗେ ସମକୁ ସାମିଲ କରିବା ଲାଗି ବଜେଟ୍ଟି ରଖାଯାଇଛି ଲକ୍ଷ୍ୟ କହିଲେ ଅର୍ଥମନ୍ତ୍ରୀ। ଇ ବଜେଟ୍ ସବୁ ଭାରତୀୟଙ୍କର ଆକାଂକ୍ଷାର ବଜେଟ୍ କହିଲେ ପ୍ରଧାନମନ୍ତ୍ରୀ। ଆଉ ହକି ଇଣ୍ଡିଆ ଲିଗ୍ର ଫାଇନାଲ୍ ମ୍ୟାଚ୍ଟି ଆଜି ଭେଟିବେ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ହାଇଦ୍ରାବାଦ ତୋଫାନ୍ସ ଦଳ। আজির আঞ্চলিক খবর ইন শেষ হল। জুহার।